ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏର ନେତା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଉ କିଛି ସମୟ ପରେ ନେବେ ଶପଥ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇବେ ଶପଥ ପାଠ। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଦିନ ନେବେ ଶପଥ। 11 ତାରିଖରେ ବିଜେପି ବିଧାୟକ ଦଳର ବୈଠକରେ ହେବ ନେତା ନିର୍ବାଚନ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଆସନ୍ତାକାଲି ହେବ ଶିବ ବିବାହ ଏବଂ 19ତମ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟର 36 ଜଣ କ୍ରୀଡ଼ାବିତ୍ ମନୋନୀତ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଆଜି 7:15ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି। ଶ୍ରୀ ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ନୂତନ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ଆମ ଆକାଶବାଣୀ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ ଏବଂ ନେତାମାନେ ସମାରୋହରେ ଯୋଗଦେବେ। ସେମାନଙ୍କ ମଧ୍ୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂହେ, ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବ୍ଗେ ପ୍ରମୁଖ ଅଛନ୍ତି। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହକୁ ଆକାଶବାଣୀ ପକ୍ଷରୁ ସିଧା ପ୍ରସାରଣ କରାଯିବ। ସନ୍ଧ୍ୟା 6:45ରେ ଏଫ୍ଏମ୍ ଗୋଲ୍ଡ, ଇନ୍ଦ୍ରପ୍ରସ୍ଥ ଏବଂ ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଅନ୍ୟ ଆକାଶବାଣୀ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯିବ। ଶପଥ ଗ୍ରହଣ କାର୍ଯ୍ୟକ୍ରମର ଧାରାବିବରଣୀ ଓଡ଼ିଆ ଭାଷାରେ ସନ୍ଧ୍ୟା 6:45ରୁ ପ୍ରସାରଣ କରାଯିବ। ଓଡ଼ିଶାରେ ଆସନ୍ତା 12 ତାରିଖ ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସୂଚନା ଦେଇ ବିଜେପିର ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କର ଚୟନ ନେଇ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରିବ। 11 ତାରିଖରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ରାଜ୍ୟପାଳ ରଘୁବର ଦାସ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ 3ଟି ଭେଷଜ ମହାବିଦ୍ୟାଳୟ ଖୋଲାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଯାଜପୁରରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଫୁଲବାଣୀ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ନିଷ୍ପଭି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ସମ୍ଭଲପୁର ସହରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରୀତିନୀତି ଅନୁସାରେ ଆଜି ଲୋକନାଥ ବାବା, ଜାଗେଶ୍ୱର ବାବା, ଶୀତଳେଶ୍ୱର ବାବା, ଓଙ୍କାରେଶ୍ୱର ବାବା, ପାହାଡ଼େଶ୍ୱର ବାବାଙ୍କ ପତ୍ରପେଣ୍ଡି କାର୍ଯ୍ୟକ୍ରମ ହୋଇଯାଇଛି। ମୋଦିପଡ଼ା ଏବଂ ଝାଡ଼ୁଆପଡ଼ାରେ ଦେବ ନିମନ୍ତ୍ରଣ ସରିଛି। ଆସନ୍ତାକାଲି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଶିବ ବିବାହ ଏବଂ ମଙ୍ଗଳବାର ଦିନ ନଗର ପରିକ୍ରମା ଏବଂ ବୁଧବାର ଦିନ ହେବ ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ। ବରଗଡ଼ ଜିଲ୍ଲା ବରପାଲିର ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ଆଜି ଆରମ୍ଭ ହୋଇଛି। ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଦେବ ବିବାହ ଆୟୋଜନ ପାଇଁ ବରପାଲି ଉତ୍ସବ ମୁଖର ହୋଇଉଠିଛି। କନ୍ୟା ମନୋନୟନ ଏବଂ ପତ୍ରପେଣ୍ଡି ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି। ବିଧିମତେ ଉଭୟ ବର ଏବଂ କନ୍ୟାପକ୍ଷଙ୍କ ତରଫରୁ ବିବାହ ପାଇଁ ଲଗ୍ନ ସ୍ଥିର ହୋଇଛି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ସକାଳ 9:00ରୁ ଅନ୍ଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରାଯାଇପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। ଆସନ୍ତା 21 ତାରିଖ ରାତି 11:45 ପର୍ଯ୍ୟନ୍ତ ଫର୍ମ ପୂରଣ ସମୟସୀମା ଧାର୍ଯ୍ୟ ହୋଇଛି। ନିୟମିତ, ଏକ୍ସ ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଏବଂ ପତ୍ର ମାଧ୍ୟମ ଏକ୍ସ ରେଗୁଲାର ପରୀକ୍ଷା ଲାଗି ଏହି ସମୟ ମଧ୍ୟରେ ଫର୍ମ ପୂରଣ ଏବଂ ପରୀକ୍ଷା ଫିସ୍ ପୈଠ କରିହେବ। ଫର୍ମ ପୂରଣ ସମ୍ପର୍କିତ ସମସ୍ତ ତଥ୍ୟ ପରିଷଦର ୱେବ୍ସାଇଟ୍ରେ ଉପଲବ୍ଧ ଅଛି ବୋଲି ପରିଷଦ ସୂଚନା ଦେଇଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇ ଆଡ୍ଭାନ୍ସ 2024ର ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ 48,248 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ବେଦ ଲାହୋଟି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଫଳାଫଳକୁ ଛାତ୍ରଛାତ୍ରୀ ଆଇଆଇଟି ଜେଇ ଆଡ୍ଭାନ୍ସର ୱେବ୍ସାଇଟ୍ www.jeeadv.ac.inରେ ଦେଖିପାରିବେ। ଆସନ୍ତା 10 ତାରିଖଠାରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ କାଉନ୍ସେଲିଂ ଜରିଆରେ ଦେଶର 23ଟି ଆଇଆଇଟିରେ ନାମ ଲେଖାଇପାରିବେ। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ 178 ହାତୀ ଅଛନ୍ତି। ଗତମାସରେ ହୋଇଥିବା ହାତୀ ଗଣନା ପରେ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଗତ 7 ବର୍ଷ ମଧ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି। 2017 ଗଣନା ଅନୁଯାୟୀ ଆଠଗଡ଼ ବନଖଣ୍ଡରେ 115 ହାତୀ ଥିଲେ। ବୃଦ୍ଧି ପାଇଥିବା 73 ହାତୀ ମଧ୍ୟରେ 37 ପୁରୁଷ ଏବଂ 49 ହାତୀ ଛୁଆ ଅଛନ୍ତି। 19ତମ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିକଟସ୍ଥ ବିଏସ୍ ଦରରେ ଥିବା କଲ୍ୟାଣ ବିଭାଗର ଆଶ୍ରମ ସ୍କୁଲର ରାଧା ଶାନ୍ତା ମନୋନୀତ ହୋଇଛନ୍ତି। ନବମ ଶ୍ରେଣୀର ଛାତ୍ରୀ ରାଧା 3 କିଲୋମିଟର ଚାଲିବା ପ୍ରତିଯୋଗିତା ଅଂଶଗ୍ରହଣ କରିବେ। 70ତମ ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ରାଧା ରୌପ୍ୟ ପଦକ ହାସଲ କରି ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ବିଳାସପୁରର ଛତିଶଗଡ଼ ବାହାତରାଲ ଷ୍ଟାଡିୟମଠାରେ ଆସନ୍ତା 15-17 ତାରିଖ ଯାଏଁ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ମୋଟ 36 ଜଣ କ୍ରୀଡ଼ାବିତ୍ ବିଭିନ୍ନ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ରାଧା ନବରଙ୍ଗପୁର ଜିଲ୍ଲାର ଏକମାତ୍ର କ୍ରୀଡ଼ାବିତ୍ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲିଠାରୁ ଓଡ଼ିଶା ଛୁଇଁବା ପରେ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେଉଥିବା ଜଣାପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ଭଲପୁର, ଝାରସୁଗୁଡ଼ା, ବୌଦ୍ଧ ଏବଂ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏର ନେତା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଉ କିଛି ସମୟ ପରେ ନେବେ ଶପଥ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇବେ ଶପଥ ପାଠ। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଦିନ ନେବେ ଶପଥ। 11 ତାରିଖରେ ବିଜେପି ବିଧାୟକ ଦଳ ବୈଠକରେ ହେବ ନେତା ନିର୍ବାଚନ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଆସନ୍ତାକାଲି ହେବ ଶିବ ବିବାହ ଏବଂ 19ତମ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟର 36 ଜଣ କ୍ରୀଡ଼ାବିତ୍ ମନୋନୀତ। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।